ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ସୁସ୍ଥ ସମାଜ ଗଠନ ଦିଗରେ ଡାକ୍ତର ଏବଂ ଗବେଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ରାଷ୍ଟ୍ରପତି। ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। 2027 ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କ ପଥରେ ସଂଯୋଗ କରାଯିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିର୍ବାଚନ ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ଆସନ୍ତା ମାସ 30 ତାରିଖ ସୁଦ୍ଧା ରାଜନୈତିକ ଦଳଗୁଡ଼ିକଠାରୁ ପରାମର୍ଶ ଲୋଡ଼ିଲେ ନିର୍ବାଚନ ଆୟୋଗ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅଳ୍ପ ସମୟ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଏକ ସୁସ୍ଥ ସମାଜ ଗଠନ ଦିଗରେ ଡାକ୍ତର ଓ ଗବେଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭଟିଣ୍ଡାଠାରେ ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ସୁସ୍ଥ ଜୀବନଶୈଳୀ ଏବଂ ଉନ୍ନତ ଚାଷ ପଦ୍ଧତି ଗ୍ରହଣ କରିବା ଦିଗରେ ସଚେତନତା ସୃଷ୍ଟି ହେବା ଉଚିତ। କୃଷି ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଗବେଷଣା କ୍ଷେତ୍ରକୁ ଅଧିକ ପରିବ୍ୟାପ୍ତ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ନିଶା ସେବନ ଦ୍ୱାରା ଶାରୀରିକ ଏବଂ ମାନସିକ କ୍ଷତି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
ନାଶାଖୋରୀ ଆଦତ ନା କେବଳ ବ୍ୟକ୍ତି ଅର୍ ପରିବାର ସମାଜ ବାକି ଦେଶ ଅର୍ ଅର୍ଥ ବ୍ୟବସ୍ଥା କବି ହାନି ପହଞ୍ଚାତି ଇସ୍ ବ୍ୟସନ ସେ ଲୋକଙ୍କ ମୁକ୍ତ କରାନା ମେ ଚିକିତ୍ସକ କି ମହତ୍ୱପୂର୍ଣ୍ଣ ଭୂମିକା ହେ ଉନ୍ହେ ଉଚିତ ପରାମର୍ଶ ଅର୍ ଉପଚାର ଉପଲବ୍ଧ କରାଯା ଜାନା ଚାହି ନେସୋ କି ଲତ୍ ସେ ହୋନେ ୱାଲେ ଶାରୀରିକ ଅର୍ ମାନସିକ ନୁକସାନ କେ ବାରେ ମେ ଉନ୍ହେ ଜାଗରୁକ କରନା ଚାହି।
ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ସହଯୋଗରେ ଜନସଚେତନତା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହରେ ରାଷ୍ଟ୍ରପତି ଡାକ୍ତରୀ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଏ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍ର ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ସିଓସାଗୁର ରାମଗୁଲାମଙ୍କୁ ପମ୍ପେଲ୍ମୁସେସ୍ଥିତ ସାର୍ ସିଓସାଗୁର ରାମଗୁଲାମ ବଟାନିକ୍ ଗାର୍ଡେନ୍ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ମରିସସ୍ର ପ୍ରଗତିରେ ଏହି ଦୁଇ ନେତାଙ୍କ ସ୍ଥାୟୀ ଉତ୍ତରାଧିକାରୀ ଏବଂ ଭାରତ ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ମୂଳଦୁଆ ନିର୍ମାଣରେ ସେମାନଙ୍କର ଭୂମିକାକୁ ମନେ ପକାଇଛନ୍ତି। ଏହି ଐତିହାସିକ ଉଦ୍ୟାନରେ ଶ୍ରୀ ମୋଦି ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏକ ବୃକ୍ଷରୋପଣ କରିଛନ୍ତି। ଏ ଅବସରରେ ଶ୍ରୀ ମୋଦି କହିଛନ୍ତି ଡକ୍ଟର ରାମଗୁମାଲଙ୍କ ସମର୍ଥନ ଏବଂ ସବୁଜ ଏବଂ ଉନ୍ନତ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶର ଭାଗିଦାରିତା ଏକ ପ୍ରତୀକ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତୀୟ ନୌସେନାର ଏକ ଜାହାଜ ସହ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏହି ସମାରୋହରେ ଅଂଶଗ୍ରହଣ କରୁଛନ୍ତି। ସାମୁଦ୍ରିକ ନିରାପତ୍ତା, ଦକ୍ଷତା ବୃଦ୍ଧି ଏବଂ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମରିସସ୍କୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଉତ୍ତର ପୂର୍ବ ଛାତ୍ରଛାତ୍ରୀଙ୍କୁ ଏଣିକି କର୍ମସଂସ୍ଥାନ ପାଇଁ ନିଜ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ନାହିଁ, ସେମାନଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ। ନୂଆଦିଲ୍ଲୀଠାରେ ଆଜି ଷ୍ଟୁଡେଣ୍ଟସ୍ ଏକ୍ସପିରିଏନ୍ସ ଇନ୍ ଇଣ୍ଟର ଷ୍ଟେଟ୍ ଲିଭିଂ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଉତ୍ତର ପୂର୍ବ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି। 2027 ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଏବଂ ସଡ଼କ ପଥରେ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ଅରୁଣାଚଳ ପ୍ରଦେଶ ପାଇଁ ଗ୍ରାମ୍ୟ କାର୍ଯ୍ୟକ୍ରମରେ 4,800 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସର୍ବବୃହତ୍ ରେଳପଥ ତଥା ସଡ଼କ ଯୋଗାଯୋଗ ସେତୁ ନିର୍ମାଣ କରାଯାଇଛି। ଆସାମ ଏବଂ ଭୁଟାନ ମଧ୍ୟରେ ଏକ ରେଳ ଲାଇନ୍ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି।
ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ମେ 4800 କରୋଡ଼ ରୁପିଆ ଖର୍ଚ୍ଚ କିୟା ଜୋ ଅରୁଣାଚଳ କୋ ବିଶେଷ କର ଫାଇଦା ଦେତା ହେ ଔର ଆଜ ଭାରତ କା ସବସେ ଲମ୍ବା ରେଲ କମ ରୋଡ ବ୍ରିଜ କହିଁ ପର ହେ ତୋ ବ୍ରହ୍ମପୁତ୍ର ପର ବନାନେ।
ଗତ 10 ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳରେ ହିଂସାକାଣ୍ଡ କାର୍ଯ୍ୟକଳାପ ପ୍ରାୟ 70% ହ୍ରାସ ପାଇଛି। ସୁରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁ ହାର 70% ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ 99% ହ୍ରାସ ପାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ବିଦ୍ରୋହୀ ଗୋଷ୍ଠୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଫଳସ୍ୱରୂପ 10,500ରୁ ଅଧିକ ବିଦ୍ରୋହୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ବିଗତ 10 ବର୍ଷ ମଧ୍ୟରେ ବିଦ୍ରୋହୀ ସଂଗଠନଗୁଡ଼ିକ ସହ 12 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସିକ୍କିମରେ ଜୈବିକ କୃଷିକୁ ମଧ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଆସାମରେ 37,000 କୋଟି ଟଙ୍କାର ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ 2,50,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ ଆୟୋଗ ଭୋଟର ପଞ୍ଜୀକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ସମାଧାନ ହୋଇନଥିବା ସମସ୍ୟାଗୁଡ଼ିକୁ କିପରି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଦେଶର ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳମାନଙ୍କ ପକ୍ଷରୁ ପରାମର୍ଶ ଲୋଡ଼ିଛନ୍ତି। ଆସନ୍ତା April 30 ସୁଦ୍ଧା ଏହି ରାଜନୈତିକ ଦଳମାନେ ସେମାନଙ୍କ ପରାମର୍ଶ ଦେଇପାରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଆଇନ ଅନୁସାରେ ନିର୍ବାଚନ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ଏବଂ ସହଜରେ ନିର୍ବାଚନ ପରିଚାଳନା କରିବା ଉପରେ ରାଜନୈତିକ ଦଳମାନଙ୍କର ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରି ନିର୍ବାଚନ ଆୟୋଗ ଏହା କହିଛନ୍ତି। ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନିର୍ବାଚନ ଆୟୋଗ ସମ୍ମିଳନୀ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଭୋଟର ପଞ୍ଜୀକରଣ ଅଧିକାରୀମାନଙ୍କ ସହ ଆଲୋଚନା କରି ରାଜନୈତିକ ଦଳମାନଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ପରାମର୍ଶ ନିଆଯିବ ବୋଲି ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ପରାମର୍ଶକୁ ତର୍ଜମା କରି ଆସନ୍ତା 31 ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପାଖରେ ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ଶ୍ରୀ ଜ୍ଞାନେଶ କୁମାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସମସ୍ୟାର ସମାଧାନ କ୍ଷେତ୍ର ପାଇଁ ଆଇନ ଅନୁମୋଦିତ 28 ଅଂଶୀଦାର ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ରହିଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଗତକାଲି ସୁଦ୍ଧା ସମଗ୍ର ଦେଶରେ 10,09,000 ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ହୋଇଛି। ନବୀକରଣ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ କହିଛି ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଚଣ୍ଡୀଗଡ଼, ଦାମନ ଓ ଡିୟୁ ଅଞ୍ଚଳରେ ଏହି ଯୋଜନା 100% ସଫଳତା ହାସଲ କରିଛି। ସ୍ୱଚ୍ଛ ଶକ୍ତି ସଂଗ୍ରହ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟ ମଧ୍ୟ ଏହି ଯୋଜନା ଅଧୀନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ବିଭାଗୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏଭଳି ସଫଳତା ଦେଶରେ ଶକ୍ତି କ୍ଷେତ୍ରରେ ସ୍ଥାୟିତ୍ୱ, ସୁଲଭତା ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ ମାର୍ଗ ଉନ୍ମୋଚନ କରିଛି। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଏହା ସଶକ୍ତ କରିଛି ବୋଲି ସେ କହିଛନ୍ତି। ଗତବର୍ଷ ଏପ୍ରିଲ୍ ଓ ଡିସେମ୍ବର ମଧ୍ୟରେ କୋଇଲା ଆମଦାନୀ 8.4% ହ୍ରାସ ପାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଏହି ସମୟସୀମା ମଧ୍ୟରେ କୋଇଲା ଆମଦାନୀ 183.42 ନିୟୁତ ଟନ୍ ହୋଇଥିଲା। ପୂର୍ବ ଆର୍ଥିକ ବର୍ଷର ଏହି ସମୟସୀମା ମଧ୍ୟରେ ଏହା 200.19 ନିୟୁତ ଟନ୍ ବଢ଼ିଥିଲା। ଏହି ଆମଦାନୀ ହ୍ରାସ ଫଳରେ ପାଖାପାଖି 42,300 କୋଟି ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିଛି। ଶକ୍ତି କ୍ଷେତ୍ରକୁ ବାଦ୍ ଦେଲେ ଅଣନିୟନ୍ତ୍ରିତ କ୍ଷେତ୍ରରେ ମଧ୍ୟ କୋଇଲା ଆମଦାନୀ ବାର୍ଷିକ 12.01% ହ୍ରାସ ପାଇଛି। ଅନ୍ୟପକ୍ଷରେ ଏହି ସମୟସୀମା ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ 3.53% ବୃଦ୍ଧି ପାଇଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍କରକୁ ଭେଟୁଛନ୍ତି। ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମ୍ରେ ଆଉ ଅଳ୍ପ ସମୟ ମଧ୍ୟରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାର ଆଉ ଅଳ୍ପ ସମୟ ପରେ ବେଙ୍ଗାଲୁରୁ ଏଫ୍ସି ଏବଂ ମୁମ୍ବାଇ ସିଟି ଏଫ୍ସି ମଧ୍ୟରେ ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁ ଶ୍ରୀକାନ୍ଥେରୋବା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ 1 ପଏଣ୍ଟ ହାସଲ କଲେ ବେଙ୍ଗାଲୁରୁ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିପାରିବ। ଅନ୍ୟପକ୍ଷରେ ପରାଜିତ ହେଲେ ଓଡ଼ିଶା ଏଫ୍ସି ପ୍ଲେ ଅଫ୍କୁ ଉନ୍ନୀତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସୁସ୍ଥ ସମାଜ ଗଠନ ଦିଗରେ ଡାକ୍ତର ଏବଂ ଗବେଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ରାଷ୍ଟ୍ରପତି। ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। 2027 ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କ ପଥରେ ସଂଯୋଗ କରାଯିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିର୍ବାଚନ ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ଆସନ୍ତା ମାସ 30 ସୁଦ୍ଧା ରାଜନୈତିକ ଦଳଗୁଡ଼ିକଠାରୁ ପରାମର୍ଶ ଲୋଡ଼ିଲେ ନିର୍ବାଚନ ଆୟୋଗ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅଳ୍ପ ସମୟ ମଧ୍ୟରେ ହେବ ମୁକାବିଲା। ଶେଷ ହେଲା।